ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ଅଧ୍ୟାଦେଶ 2025 ଉପସ୍ଥାପିତ, ସଦସ୍ୟମାନଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ଗୃହ ମୁଲତବୀ। ରାଜ୍ୟରେ 3,12,00,000 ରାସନ କାର୍ଡ ହିତାଧିକାରୀଙ୍କ ଇ କେୱାଇସି ଯାଞ୍ଚ ଶେଷ ହୋଇଥିବା ଗୃହରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ସହଯୋଗ ଯୋଗାଇଦେବେ କହିଲେ ବିଏସ୍ଏଫ୍ ଆଇଜି। ଏବଂ କୃଷି ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉଦ୍ଘାଟିତ ହେଲା ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଜି ଦ୍ୱିତୀୟାର୍ଦ୍ଧରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଜନବିଶ୍ୱାସ ଅଧ୍ୟାଦେଶ 2025କୁ ଉପସ୍ଥାପନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ କାଗଜ ଉପସ୍ଥାପନ କରିଥିଲେ। ବିଧାୟକମାନେ ନିବେଦନ ମାଧ୍ୟମରେ ନିଜ ନିଜ ଅଞ୍ଚଳର ପ୍ରସଙ୍ଗ ଆଲୋଚନା ପରେ ବାଚସ୍କତି ସୁରମା ପାଢ଼ୀ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟରେ 96% ରାସନକାର୍ଡ ହିତାଧିକାରୀଙ୍କ ଇ କେୱାଇସି ପ୍ରକ୍ରିୟା ଶେଷ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ଆଜି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 3,12,43,219 ଜଣ ହିତାଧିକାରୀଙ୍କ ଇ କେୱାଇସି କରାଯାଇଛି। 8,00,000ରୁ ଉର୍ଦ୍ଧ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ୍ ଦିଆଯାଇଛି। ରାସନକାର୍ଡ ପାଇଁ ହସ୍ତଗତ ହୋଇଥିବା ସମସ୍ତ 15,33,000 ଆବେଦନଗୁଡ଼ିକୁ ତ୍ୱରିତ କ୍ଷେତ୍ର ତର୍ଜମା କରାଯାଉଛି। ସରକାର ଇ କେୱାଇସି ଯାଞ୍ଚ ପ୍ରକ୍ରିୟାର ସମୟସୀମାକୁ ଆସନ୍ତା ମାସ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ମୋଟ 297 ସୁଭଦ୍ରା ଶକ୍ତି କ୍ୟାଫେ ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ 254 କାର୍ଯ୍ୟକ୍ଷମ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବିଧାନସଭାରେ କହିଛନ୍ତି। ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ପରିଡ଼ା କହିଛନ୍ତି, 2,248 ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏହି କ୍ୟାଫେରେ କାର୍ଯ୍ୟ କରୁଛନ୍ତି। ସର୍ବାଧିକ 18 ଲେଖାଏଁ କ୍ୟାଫେ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଝାରସୁଗୁଡ଼ା ଜିଲ୍ଲାରେ ମୋଟ 5,868 ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ 1,175 ଗୋଷ୍ଠୀ ମିଳୁଥିବା ଅର୍ଥକୁ ବିନିଯୋଗ କରି ନିଜ ଜୀବିକାକୁ ସୁଦୃଢ଼ କରିପାରିଛନ୍ତି। ରାଜ୍ୟରେ ଆଗାମୀ ଦିନରେ 15 ପୋକ୍ସୋ ଅଦାଲତ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବାଲେଶ୍ୱର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରି ଓ ସୋନପୁରରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଖୋଲାଯିବ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ପିଅନ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ପଦବୀ ସୃଷ୍ଟି ହେବା ସହ ମାସିକ 13,160 ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନମାନଙ୍କୁ ନିଯୁକ୍ତି ଦେଇ ପଞ୍ଚାୟତ ଫଣ୍ଡରୁ ଦରମା ପ୍ରଦାନ କରୁଥିଲେ। ଗ୍ରାମ ପଞ୍ଚାୟତଗୁଡ଼ିକ ପ୍ରଶାସନିକ କାର୍ଯ୍ୟକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏ ନେଇ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ପିଅନ ନିଯୁକ୍ତି ନେଇ ନିଷ୍ପତ୍ତି ନେଇଛନ୍ତି। ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଏସ୍ଏଫ୍ ଆଇଜି ଶ୍ରୀବାଧାର ଶ୍ରୀବାସ୍ତବ କହିଛନ୍ତି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ରାଜ୍ୟକୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ମାଓବାଦୀ ମୁକ୍ତ କରାଯିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ରାଜ୍ୟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା 19 ଜଣ ମାଓବାଦୀଙ୍କୁ ନିହତ ହୋଇଛନ୍ତି। ସେହି ସମୟ ମଧ୍ୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 6 ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି ଆଇଜି କହିଛନ୍ତି।
अपने ऑपरेशंस को कंडक्ट कर रहे हैं, जो भी नक्सल एक्टिविटीज हैं उनका पूरी तरीके से सफाया कर, और कि कितनी भारी तादाद में इस तरीके से डिस्ट्रेसिंग सिग्नल उनके मिल रहे हैं कि हम आना चाहते हैं, सरेंडर करना चाहते हैं। जो स्ट्रेटजिक डायरेक्शन है 31 मार्च 2026 उसको पूरी तरीके से उसके अंतर्गत उसके अंदर इसको समाप्त करना ही ध्येय है। और
ରାଜ୍ୟ ସରକାର ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନୂଆ ନିର୍ଦ୍ଦେଶାବଳୀ ଆଣିଛନ୍ତି। ଏଥିରେ ମାଓବାଦୀମାନେ ଆତ୍ମସମର୍ପଣ କଲେ ସହାୟତା ରାଶିକୁ ବୃଦ୍ଧି କରାଯାଇଛି। ଭାରତର ନିର୍ବାଚନ ଆୟୋଗ ଇସିଆଇ ନେଟ୍ ଆପ୍ର ବ୍ୟବହାର ଓ କାର୍ଯ୍ୟକାରିତାକୁ ଲୋକାଭିମୁଖୀ କରିବା ପାଇଁ ନାଗରିକମାନଙ୍କୁ ଏହି ଆପ୍ ଡାଉନ୍ଲୋଡ୍ କରି ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ କରିଛନ୍ତି। ଜନସାଧାରଣ ଆସନ୍ତା ମାସ 27 ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ। ଆପ୍କୁ ପରୀକ୍ଷାମୂଳକ ଭାବେ ଚଳିତ ବିହାର ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନ ସମୟରେ ବ୍ୟବହାର କରାଯାଇଥିଲା। ନୂତନ ପ୍ଲାଟଫର୍ମ ଉନ୍ନତ ଭୋଟର ସେବା, ମତଦାନ ପ୍ରତିଶତ ଧାରାଗୁଡ଼ିକର ତ୍ୱରିତ ଉପଲବ୍ଧତା ଏବଂ ନିର୍ବାଚନ ଫଳାଫଳ ଘୋଷଣାର 72 ଘଣ୍ଟା ମଧ୍ୟରେ ଇଣ୍ଡେକ୍ସ କାର୍ଡ଼ ପ୍ରକାଶନକୁ ସକ୍ଷମ କରିପାରିଥିଲା। ପ୍ଲାଟଫର୍ମର କାର୍ଯ୍ୟକାରିତାକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅନ୍ୟ କ୍ଷେତ୍ର ଅଧିକାରୀଙ୍କ ମତାମତକୁ ଅନ୍ତର୍ଭୁକ୍ତ କରାଯାଇଛି। ଆପ୍କୁ ଆସନ୍ତା ବର୍ଷ 1ରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର କୃଷି ଭବନଠାରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷର ଉଦ୍ଘାଟନ କରିଛନ୍ତି। ଅନ୍ତର୍ଜାତୀୟ ଖାଦ୍ୟନୀତି ଗବେଷଣା ପ୍ରତିଷ୍ଠାନ ସହିତ ମିଳିତ ଭାବରେ ଉଦ୍ଘାଟିତ ହୋଇଥିବା ଏହି କକ୍ଷ ରାଜ୍ୟରେ କୃଷି ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ସର୍ବଦା ପ୍ରଗତିଶୀଳ କୃଷି ସଂସ୍କାରକୁ ସମର୍ଥନ କରିଆସିଛି। ନୂତନ କକ୍ଷର ଶୁଭାରମ୍ଭ ମହିଳା ଚାଷୀଙ୍କ ଆବଶ୍ୟକତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଶାସନ ଢାଞ୍ଚାରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ସହ ନୀତି ପ୍ରଣୟନ କରି ମହିଳା ଚାଷୀଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଏହି ନୂତନ କକ୍ଷ ସହଯୋଗ କରିବ। କାର୍ଯ୍ୟକ୍ରମରେ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀଠାରେ ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ଡିପିଡିପି ଆଇନ 2023 ଉପରେ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଡିପିଡିପି ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକରେ ଡିଜିଟାଲ ତଥ୍ୟ ସମ୍ବନ୍ଧୀୟ ପରିଚାଳନା ଏବଂ ତଥ୍ୟ ସୁରକ୍ଷା ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଅଧିକାରୀମାନଙ୍କ ବ୍ୟକ୍ତିଗତ ଓ ବିଭାଗୀୟ ତଥ୍ୟ ତଥା ସହଯୋଗୀ ଅନୁଷ୍ଠାନମାନଙ୍କରେ ତଥ୍ୟର ଏକତ୍ରୀକରଣ, ବିତରଣ ଏବଂ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା। କର୍ମଶାଳାରେ ଇ ଗଭର୍ଣ୍ଣାନ୍ସ ବିଭାଗର ନିର୍ଦ୍ଦେଶକ ଜେଏଲ୍ ଗୁପ୍ତା, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ ଉପସ୍ଥିତ ରହି ଡିଜିଟାଲ ଇଣ୍ଡିଆ ମିଶନର ଦୃଷ୍ଟିକୋଣ ଏବଂ ଡିପିଡିପି ଆଇନ ଓ ନିୟମାବଳୀର ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଧୁନିକ ଏବଂ ଅନ୍ତର୍ଭୁକ୍ତ ସାର୍ବଜନୀନ ପରିବହନରେ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ କ୍ରୁଟ୍କୁ 18ତମ ସହରାଞ୍ଚଳ ଗତିଶୀଳତା ଭାରତ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ 670ଟି ଆମୋ ବସ୍ ଚଳାଚଳ କରୁଛି। ସେଥିମଧ୍ୟରେ 220ଟି ଇଲେକ୍ଟ୍ରିକ୍ ବସ୍ ସାମିଲ ରହିଛି, ଯାହା ସ୍ୱଚ୍ଛ ଏବଂ ସବୁଜ ପରିବହନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଖୁବ୍ ଶୀଘ୍ର ସହରାଞ୍ଚଳ ସଂଯୋଗୀକରଣକୁ ଆହୁରି ଉନ୍ନତ କରିବା ପାଇଁ 6ଟି ନୂତନ ସହରକୁ ଇ ବସ୍ ଚଳାଚଳ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନତା, ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋହାହିତ କରିବା ପାଇଁ ସ୍ମାର୍ଟ ଓଡ଼ିଆ ହାକାଥନ 3ର ୱେବ୍ସାଇଟ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଏହି ୱେବ୍ ପୋର୍ଟାଲ୍ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତାକୁ ପ୍ରଦର୍ଶନ କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆଇଆଇଟି ଭୁବନେଶ୍ୱର, ଗବେଷଣା ଉଦ୍ୟୋଗିକତା ବିଭାଗ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ମାସରେ ଏକ ରାଜ୍ୟସ୍ତରୀୟ ହାକାଥନ୍ର ଆୟୋଜନ କରାଯିବ। ଫେଲେରିଆ ରୋଗ ନିରାକରଣ ପାଇଁ ଯାଜପୁରଠାରେ ଜିଲ୍ଲା ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଖଣି ପ୍ରଭାବିତ ଏବଂ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ମ୍ୟାଲେରିଆ ଭଳି ବିଭିନ୍ନ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ଧଳପୁରଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ହରବଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଦର୍ଶନୀରେ ବିକଶିତ ଭାରତ, ଆତ୍ମନିର୍ଭର ଭାରତ ଉପରେ ପର୍ଯ୍ୟବେସିତ 194ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁବାସ ଚନ୍ଦ୍ର ରହିତ ଯୋଗଦେଇ କୃଷି ଓ କୃଷକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ସଂସ୍ଥାର ବିକାଶ ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବୈଠକରେ ସମିତି ସଭାପତି ଓ ସମ୍ପାଦକମାନେ ଯୋଗଦେଇ ସମବାୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ମିଶନ ଶକ୍ତି ପକ୍ଷରୁ ଭଣ୍ଡାରୀ ପୋଖରୀ ହାଇସ୍କୁଲଠାରେ ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ରକୁ ସାଂସଦ ଅଭିମନ୍ୟୁ ସେଠୀ ଉଦ୍ଘାଟନ କରିଛନ୍ତି। ରାୟଗଡ଼ା ଜିଲ୍ଲା ମନିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡସ୍ତରୀୟ ହାତୀ ସୁରକ୍ଷା ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ଅଧ୍ୟାଦେଶ 2025 ଉପସ୍ଥାପିତ, ସଦସ୍ୟମାନଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ଗୃହ ମୁଲତବୀ। ରାଜ୍ୟରେ 3,12,00,000 ରାସନ କାର୍ଡ ହିତାଧିକାରୀଙ୍କ ଇ କେୱାଇସି ଯାଞ୍ଚ ଶେଷ ହୋଇଥିବା ଗୃହରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ସହଯୋଗ ଯୋଗାଇଦେବେ କହିଲେ ବିଏସ୍ଏଫ୍ ଆଇଜି, ଏବଂ କୃଷି ବ୍ୟବସାୟରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉଦ୍ଘାଟିତ ହେଲା ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।